ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବୀରବାଲ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। 17 ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। 5ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଅନୁଯାୟୀ ଓଡ଼ିଶା ଓ ରାଜସ୍ଥାନକୁ ଦ୍ୱିତୀୟ କିସ୍ତି ଅନୁଦାନ ପ୍ରଦାନ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ 13 ଲକ୍ଷରୁ ଅଧିକ ସଦସ୍ୟ ସାମିଲ। କାଜାକସ୍ତାନ ବିମାନ ଦୁର୍ଘଟଣାରେ 40ରୁ ଅଧିକ ମୃତ ଏବଂ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ବୀର ବାଲ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଦେଶର ଭବିଷ୍ୟତର ମୂଳଦୁଆ ଭାବେ ଶିଶୁମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ। 2022ରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଗୁରୁ ଗୋବିନ୍ଦ ସିଂଙ୍କ ପୁତ୍ର ସାହେବଜାଦାମାନଙ୍କୁ ସେମାନଙ୍କ ସାହସ ପାଇଁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଡିସେମ୍ବର 26 ତାରିଖକୁ ବୀର ବାଲ ଦିବସ ଭାବେ ପାଳନ କରାଯିବ। ଆମ ସମ୍ବାଦଦାତା ଜଣାଇଛନ୍ତି, ଆଜିର ଦିନରେ ବିକଶିତ ଭାରତର ପରିକଳ୍ପନା ସହ ଯୁବ ମାନସିକତାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ମଧ୍ୟରେ ଥିବା ସୃଜନଶୀଳତାକୁ ଅଗ୍ରାଧିକାର ଦିଆଯିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁପୋଷିତ ଗ୍ରାମ ପଞ୍ଚାୟତ ଅଭିଯାନର ଶୁଭାରମ୍ଭ କରିବେ। ପୋଷଣ ସମ୍ବନ୍ଧୀୟ ସେବାଗୁଡ଼ିକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ଏବଂ ଏଥିରେ ସକ୍ରିୟ ଅଂଶଗ୍ରହଣକୁ ସୁନିଶ୍ଚିତ କରି ଉନ୍ନତି ଆଣିବା ଉଦ୍ଦେଶ୍ୟ ରହିଛି। ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ବିଜେତା ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ 3500ରୁ ଅଧିକ ଶିଶୁ ଯୋଗଦେବେ। ଏହି ଦିବସକୁ ସ୍ମରଣୀୟ କରିବା ଲାଗି ଦେଶର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମାଇ ଗଭ୍ ଏବଂ ମାଇ ଭାରତ ପୋର୍ଟାଲରେ ଅନ୍ଲାଇନ୍ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଉଛି। ବିଭିନ୍ନ ବିଦ୍ୟାଳୟ, ଶିଶୁ ଯତ୍ନ ଅନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ରରେ ପୋଷ୍ଟର ତିଆରି, ସୃଜନଶୀଳ ଲେଖା ଓ କାହାଣୀ କହିବା ଭଳି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ 7ଟି ବର୍ଗରେ ସଫଳତା ପାଇଁ 17 ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ପ୍ରଦାନ କରିବେ। 14ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପିଲାମାନଙ୍କ ମଧ୍ୟରୁ 17 ଜଣଙ୍କୁ ଚୟନ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଶୁମାନଙ୍କୁ କଳା ଓ ସଂସ୍କୃତି, ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ସମାଜସେବା, କ୍ରୀଡ଼ା ଓ ପରିବେଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ପୁରସ୍କାର ସ୍ୱରୂପ ପ୍ରତ୍ୟେକ ବିଜେତାଙ୍କୁ ପଦକ, ପ୍ରମାଣପତ୍ର ଏବଂ ପ୍ରଶସ୍ତିପତ୍ର ପ୍ରଦାନ କରାଯିବ। 5ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଅନୁଯାୟୀ କେନ୍ଦ୍ର ସରକାର ରାଜସ୍ଥାନ ଏବଂ ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ଦ୍ୱିତୀୟ କିସ୍ତି ଅନୁଦାନ ପ୍ରଦାନ କରିଛନ୍ତି। ରାଜସ୍ଥାନକୁ 560 କୋଟିରୁ ଅଧିକ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିବା ବେଳେ ଓଡ଼ିଶାକୁ 370 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ 2024-25 ଆର୍ଥିକ ବର୍ଷ ପାଇଁ ରାଜସ୍ଥାନର 10,105 ଯୋଗ୍ୟ ଗ୍ରାମ ପଞ୍ଚାୟତ, 315 ବ୍ଲକ ପଞ୍ଚାୟତ ଏବଂ 20 ଜିଲ୍ଲା ପଞ୍ଚାୟତ ନିମନ୍ତେ ଏହି ଅର୍ଥ ପ୍ରଦାନ କରାଯାଇଥିବା ବେଳେ ପ୍ରଥମ କିସ୍ତିର ବକେୟା ସ୍ୱରୂପ 53 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ସୁପାରିଶ ଅନୁଯାୟୀ ଓଡ଼ିଶାର 6,794 ଯୋଗ୍ୟ ଗ୍ରାମ ପଞ୍ଚାୟତ, 314 ବ୍ଲକ ପଞ୍ଚାୟତ ଓ 30 ଜିଲ୍ଲା ପଞ୍ଚାୟତକୁ 370 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ପ୍ରଥମ କିସ୍ତିର ବକେୟା ଅର୍ଥ ସ୍ୱରୂପ 84 କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି ଅନୁଦାନ ରାଜ୍ୟର ପଞ୍ଚାୟତିରାଜ ପ୍ରତିଷ୍ଠାନଗୁଡ଼ିକର ବିଭିନ୍ନ ଆବଶ୍ୟକତା ପୂରଣ କରିବା ସହ ସମ୍ବିଧାନର 11 ଅନୁଚ୍ଛେଦରେ ଥିବା 29 ସ୍ୱତନ୍ତ୍ର ବିଷୟ କ୍ଷେତ୍ରରେ ବିନିଯୋଗ କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓରେ ଗତ ଅକ୍ଟୋବର ମାସରେ 13,41,000 ସଦସ୍ୟ ସାମିଲ ହୋଇଛନ୍ତି। ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ଇପିଏଫ୍ଓର ପ୍ରଭାବଶାଳୀ ପଦକ୍ଷେପ ଯୋଗୁଁ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ସୂଚନା ମୁତାବକ ଅକ୍ଟୋବର ମାସରେ 7,50,000 ନୂଆ ସଦସ୍ୟ ପଞ୍ଜିକୃତ ହୋଇଛନ୍ତି। ଏହି ତଥ୍ୟ ଅନୁଯାୟୀ 18-25 ବର୍ଷ ବୟସ ବର୍ଗର ସଦସ୍ୟଙ୍କ ସଂଖ୍ୟା 58%ରୁ ଅଧିକ ରହିଛି। ଏହି ସମୟ ମଧ୍ୟରେ 12,90,000 ସଦସ୍ୟ ଇପିଏଫ୍ଓରୁ ବାହାରିଯିବା ପରେ ପୁନର୍ବାର ଯୋଗ ଦେଇଛନ୍ତି। 2023 ଅକ୍ଟୋବର ମାସ ତୁଳନାରେ ଚଳିତ ବର୍ଷ ଏଥିରେ 16.23% ବୃଦ୍ଧି ଘଟିଛି। ମନ୍ତ୍ରାଳୟ ସୂଚନା ଅନୁଯାୟୀ ଅକ୍ଟୋବର ମାସରେ 2,09,000 ଅଧିକ ମହିଳା ନୂତନ ସଦସ୍ୟ ଭାବେ ଇପିଏଫ୍ଓରେ ସାମିଲ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାଜାକସ୍ତାନରେ ଗତକାଲି ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 40ରୁ ଅଧିକ ଯାତ୍ରୀଙ୍କର ମୃତ୍ୟୁ ଘଟିଛି। ଆଜରବୈଜାନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସେହି ବିମାନରେ 70 ଜଣ ଯାତ୍ରା କରୁଥିଲେ ଏବଂ ସେମାନଙ୍କ ମଧ୍ୟରୁ 30 ଜଣ ବଞ୍ଚିଯାଇଛନ୍ତି। ସୂଚନା ଅନୁଯାୟୀ ଆଜରବୈଜାନ ଏୟାରଲାଇନ୍ସର J28243 ବିମାନଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଜରୁରୀ ଅବତରଣ କରିବାକୁ ଚେଷ୍ଟା କରୁଥିବା ବେଳେ ସେଥିରେ ନିଆଁ ଲାଗିଯାଇଥିଲା। ବିମାନଟି ରୁଷର ଗ୍ରୋଜନୀ ସହର ଅଭିମୁଖେ ଉଡ଼ାଣ କରିଥିଲା, କିନ୍ତୁ କୁହୁଡ଼ି କାରଣରୁ ଏହାର ଗତିପଥ ପରିବର୍ତ୍ତନ କରାଯାଇଥିଲା। ମିଳିଥିବା ଭିଡ଼ିଓ ଫୁଟେଜ୍ରୁ ଜଣାପଡ଼ିଛି, ବିମାନଟି ସ୍ଥଳଭାଗ ଆଡ଼କୁ ଅଗ୍ରସର ହେଉଥିବା ବେଳେ ଅବତରଣ କରିବା ପରେ ନିଆଁ ଲାଗିଯାଇଥିଲା। ଅନ୍ୟ ଏକ ରିପୋର୍ଟ ଅନୁଯାୟୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଗୋଟିଏ ପକ୍ଷୀ ଦଳ ସହ ଧକ୍କା ହୋଇଥିବା କୁହାଯାଇଛି, କିନ୍ତୁ ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। 2024 ମସିହା ଶେଷ ହେବାକୁ ଯାଉଛି। ଆକାଶବାଣୀ ସମାଚାର ବିଭାଗ ଚଳିତ ବର୍ଷ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ପ୍ରମୁଖ କାର୍ଯ୍ୟାବଳୀ ଉପରେ ଝଲକ ପ୍ରସ୍ତୁତ କରୁଛନ୍ତି। ଆଜି ଆସନ୍ତୁ ଶୁଣିବା ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟର ପ୍ରମୁଖ ପଦକ୍ଷେପ ଏବଂ ଉପଲବ୍ଧି ସମ୍ପର୍କରେ। ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ସ୍ମାର୍ଟ ସିଟି ମିଶନରେ ସହରାଞ୍ଚଳ ଜୀବନଶୈଳୀ, ନିରାପତ୍ତା ଏବଂ ଜନସେବାର ଉନ୍ନତି ଆଣିବା ଲାଗି ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ସ୍ମାର୍ଟ ସିଟି ମିଶନର କେତେକ ପ୍ରମୁଖ ସଫଳତା ମଧ୍ୟରେ 100ଟି ସ୍ମାର୍ଟ ସିଟିରେ ସମନ୍ୱିତ କମାଣ୍ଡ ଏବଂ କଣ୍ଟ୍ରୋଲ କେନ୍ଦ୍ର, 84,000 CCTV ସର୍ଭେଲାନ୍ସ କ୍ୟାମେରା, 1,884 ଜରୁରୀକାଳୀନ କଲ୍ ଏବଂ 3,000ରୁ ଅଧିକ ଲୋକ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଗତ 6 ମାସ ମଧ୍ୟରେ କେନ୍ଦ୍ର ସରକାର କଠିନ ବର୍ଜ୍ୟବସ୍ତୁ ଏବଂ ବ୍ୟବହୃତ ଜଳ ପରିଚାଳନା ପାଇଁ ଆସାମ, ବିହାର, ଦିଲ୍ଲୀ, ଗୁଜରାଟ, ମଧ୍ୟପ୍ରଦେଶ, ମିଜୋରାମ, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ବିଭିନ୍ନ ପ୍ରକଳ୍ପ ପାଇଁ 1,123 କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ଅହମ୍ମଦାବାଦ ଏବଂ ହାଇଦ୍ରାବାଦର 2 ପ୍ରମୁଖ ବର୍ଜ୍ୟବସ୍ତୁ ଅଞ୍ଚଳରୁ ସମ୍ପୂର୍ଣ୍ଣ ରୂପେ ପୁନରୁଦ୍ଧାର କରାଯାଇ ପ୍ରାୟ 2.5 ଲକ୍ଷ ମେଟ୍ରିକ୍ ଟନ୍ ବର୍ଜ୍ୟବସ୍ତୁକୁ ସଫଳତାର ସହ ପ୍ରକ୍ରିୟାକରଣ କରାଯାଇଛି। ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଆଞ୍ଚଳିକ ର୍ୟାପିଡ୍ ଟ୍ରାନ୍ଜିଟ୍ ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଇ ସହରାଞ୍ଚଳରେ ଉନ୍ନତି ଆଣିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି। 2023 ଅକ୍ଟୋବରରୁ ଏହି ବ୍ୟବସ୍ଥାରେ 42 କିଲୋମିଟର ରାସ୍ତା ସଂଯୋଗୀକରଣ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ଆସନ୍ତା ବର୍ଷ ସୁଦ୍ଧା ଅବଶିଷ୍ଟ ଅଂଶ କାର୍ଯ୍ୟକ୍ଷମ କରାଇବା ଲାଗି ମନ୍ତ୍ରଣାଳୟ ପଦକ୍ଷେପ ଗ୍ରହଣ କରୁଛି। ମେଲବୋର୍ଣ୍ଣଠାରେ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରୁଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଅଷ୍ଟ୍ରେଲିଆ 25 ଓଭରରେ ଗୋଟିଏ ୱିକେଟ୍ ହରାଇ 112 ରନ୍ କରିଥିଲା। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ଆଇସିସି ମାନ୍ୟତାରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ପୁରୁଷ ଟେଷ୍ଟ ବୋଲିଂ ମାନ୍ୟତାରେ ସଫଳତା ହାସଲ କରିଛନ୍ତି। ସେ 904 ପଏଣ୍ଟରେ ପହଞ୍ଚିଛନ୍ତି। ପୂର୍ବରୁ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀଙ୍କୁ ଏହି ସଫଳତା ମିଳିଥିଲା। ବ୍ରିସବେନ୍ରେ ବୁମ୍ରା 94 ରନ୍ରେ 9ଟି ୱିକେଟ୍ ହାସଲ କରିବା ପରେ ଟେଷ୍ଟ ବୋଲିଂ ମାନ୍ୟତାରେ ତାଙ୍କୁ ଏହି ସଫଳତା ମିଳିଛି। ବନ୍ଧୁକ ଚାଳନାରେ ମାହେଶ୍ୱରୀ ଚୌହାନ ଏବଂ ଅନନ୍ତଜିତ ସିଂ ନାରୁକାଙ୍କ ଯୋଡ଼ି ଗତକାଲି ନୂଆଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ସୁଟିଂ ଚମ୍ପିୟନ୍ସିପ୍ରେ ଦଳଗତ ଟାଇଟଲ୍ ହାସଲ କରିଛନ୍ତି। ଉଭୟ ଖେଳାଳି ରାଜସ୍ଥାନ ପାଇଁ ସ୍କିଟ୍ ଡବଲ୍ସରେ ଏହି ଟାଇଟଲ୍ ହାସଲ କରିଛନ୍ତି। ଏହି ଯୋଡ଼ି ଉତ୍ତରପ୍ରଦେଶର ମୈରାଜ ଅହମ୍ମଦ ଖାନ୍ ଏବଂ ଅରିବା ଖାନ୍ଙ୍କୁ 44-43 ପରାସ୍ତ କରିଥିଲେ। ବୀରବଲ ଦିବସ ଅବସରରେ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ। 17 ଜଣ ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। 5ଦଶ ଅର୍ଥ ଆୟୋଗଙ୍କ ସୁପାରିଶ ଅନୁଯାୟୀ ଓଡ଼ିଶା ଓ ରାଜସ୍ଥାନକୁ ଦ୍ୱିତୀୟ କିସ୍ତି ଅନୁଦାନ ପ୍ରଦାନ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନରେ 13 ଲକ୍ଷରୁ ଅଧିକ ସଦସ୍ୟ ସାମିଲ, କାଜାକିସ୍ତାନ ବିମାନ ଦୁର୍ଘଟଣାରେ 40ରୁ ଅଧିକ ମୃତ ଏବଂ ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ସମ୍ବାଦ ଶେଷ ହେଲା।